ଏଠିକା କ୍ଲାସ୍ ହବନି କ'ଣ ಶ್ರೀಚೈತನ್ಯ ಕೃಷ್ಣಾಯ ಭೂಪತಿಯ ನಮೋ ವಿಷ್ಣುಪಾದಾಯ ಕೃಷ್ಣಪೃಷ್ಠಾಯ ಭೂತಲೆ ನಮಸ್ತೆ ಭಕ್ತಿ ವೇದಾಂತ ಸ್ವಾಮಿ ನಮಸ್ತೆ ಸಾರಸ್ವತಿ ದೇವೇ ಗೌರವಾಣಿ ಶೂನ್ಯವಾದಿ ಪಂಚಾಕಲ್ಪತಿಷ್ಣುವೇಷ್ಣ ಸಿಂಧು ದೀನಬಂಧುಕಾಂತರಂಚನ ಗೌರಾಂಗೇ ರಾಧೆ ಶ್ರೀಕೃಷ್ಣ ಚೈತನ್ಯ ಪ್ರಭು ನಿತ್ಯಾನಂದ ಶ್ರೀ ಅದ್ವೈತ ಗದಾಧರ ಶಿವ ಸಾಧಿ ಹರೇ ಕೃಷ್ಣ 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 ಹರೇ 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 ರಾಮ ಹರೇ ರಾಮ 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 ଧାରାବାହିକ ପଢା ହଉଛି ନା କଣ କୌଣସି କଣ ଖୋଲା ହେଇକି ଅଛି କିନ୍ତୁ ଏଇଟା କଣ ଅଦିତି ବାଜ ଭଗବାନଙ୍କର ଅଦିତିଙ୍କ ପୁତ୍ରତ୍ଵ ସେ କଣ ଆଚ୍ଛା ଭଗବାନ ଅଦିତିର ପୁତ୍ର ଭାଗବତମ ଅଷ୍ଟମ ସ୍କନ୍ଦ ସପ୍ତଦଶ ଅଧ୍ୟାୟ ଅଷ୍ଟମ ଶ୍ଳୋକ ಪುರುಷಚ್ಯುತ ತೀರ್ಥಪಾದ ಯಜ್ಞೇ ಸ್ವಯಜ್ಞ
ಪುರುಷಚ್ಯುತ ತೀರ್ಥಪಾದ
ಯಜ್ಞೇ ಸ್ವಯಜ್ಞ
ಯಜ್ಞೇ ಸ್ವಯಜ್ಞ
ಪುರುಷ ಅಚ್ಯುತ ತೀರ್ಥಪಾದ ಯಜ್ಞೇ ಸ್ವಯಜ್ಞ ಪುರುಷ ಅಚ್ಯುತ ತೀರ್ಥಪಾದ
ಸ್ವಯಜ್ಞ ಪುರುಷ ಅಚ್ಯುತ ತೀರ್ಥಪಾದ
ತೀರ್ಥ ಶ್ರವ ಶ್ರಾವಣ
ತೀರ್ಥ ಶ್ರವ ಶ್ರಾವಣ
ಮಂಗಳ ನಾಮಧೇಯ ತೀರ್ಥ ಶ್ರವ ಶ್ರಾವಣ ಮಂಗಳ ನಾಮಧೇಯ
ತೀರ್ಥ ಶ್ರವ ಶ್ರಾವಣ ಮಂಗಳ ನಾಮಧೇಯ
ಅಪನ್ನ ಲೋಕ
ಅಪನ್ನ ಲೋಕ
ಬೃಜಿನೋ ಉಪ ಸಮೌದ್ಯ ಬೃಜಿ ಬೃಜಿನ ಉಪ ಸಮೋದಯಾದ್ಯ ಬೃಜಿನ ಉಪ ಸಮೋದಯಾದ್ಯ ಸಮುದಾಯ ಆಪನ್ನ ಲೋಕ ಬೃಜಿನ ಉಪ ಸಮೋದಯಾದ್ಯ ಸನ ಕೃಷಿ ಸನ ಕೃಧಿ
ಸನ ಕೃಧಿ ಸ
ಭಗವನ್ ಅಸಿ ದೀನನಾಥ ಸನ ಕೃಧಿ ಸ ಭಗವನ್ ಅಸಿ ದೀನನಾಥ ಸನ ಕೃಧಿ
ಸನ ಕೃಧಿ ಸ
ಭಗವನ್ ಅಸಿ ದೀನನಾಥ
ಭಗವನ್ ಅಸಿ ದೀನನಾಥ
ಅದಿತಿರುವಾಚ
ಅದಿತಿರುವಾಚ
यज्ञे सजज्ञा पुरुषाच्युत तीर्थ पाद
यज्ञे सजज्ञा पुरुषाच्युत तीर्थ पाद
तीर्थ श्रव श्रावण मंगल नाम धेय
तीर्थ श्रव श्रवण मंगल नाम धेय
आपन्न लोका वृजिनोपसमोदयाद्य
आपन्न लोका वृजिनोपसमोदयाद्य
सना कृधि स भगवन् असि दीननाथ
सना कृधि स भगवन् असि दीननाथ
अनुवाद और बता रहे हैं सब सुंदर शब्दानुवाद पढ़ा गए श्री अदिति उवाच देवी अदिति कहले यज्ञ पुरुष जो पुरुष समस्त यज्ञ भोग करती अच्युत अच्युत तीर्थ पाद जहाँकर श्री पाद पद्म रे समस्त तीर्थ विराजमान करे
समस्त तीर्थ विराजमान करे
तीर्थ श्रव समस्त महात्मा मानकर परम आश्रय रूपे जे विख्यात
समस्त महात्मा मानकर जे परम आश्रय रूपे विख्यात
श्रवण जहाँक विषय रे श्रवण मंगल मंगल जनक नाम धेय तांकर नाम कीर्तन मध्य मंगलमय आपन्न शरणागत लोक मनुष्य मानकर वृजिन भयंकर जड़ स्थिति उपशम उपशम करि उदय जे आविर्भूत होती आद्य आदि पुरुष भगवान
सम
मंगल न अम्ब मान वृद्धि दया करी प्रदान
करमेश्वर
भगवान भगवान हे भगवान अपि आपण अटंती दीननाथ दीन मानंकर एकमात्र आश्रय अदिति प्रवता स्तुति देवी अदिति कवि आठ सतर आठ सतर आठ अष्टम अध्याय सतर अध्याय अष्टम श्लोक देवी अदिति कहले हे यज्ञ पुरुष हे अच्युत हे पुण्य कीर्ते हे श्रवण मंगल नाम धारी हे भगवान हे परमेश्वर
हे
तीर्थ पाद विपन्न जनगणक दुख उपशम आविर्भूत दीननाथ आपण आमर मंगल विधान करतु परम पुरुष भगवान व्रत परम पुरुष भगवान व्रत एवं तपनिष्ठ जनकर प्रभु अटन से भगवान जिकि सेमानंक उपरे कृपा आशीर्वाद बर्षण करिथान तांक भक्त आजीवन तांकर आराधना करिथान कारण से केबे निजर प्रतिज्ञा भंग करंदे भगवान भगवत गीता रे से कहिसेंति कौन्तेय प्रतिजानीय नमे भक्त प्रणश्यति हे कौन्तेय तुम्हें मुक्त कंठरे घोषणा कर जे मोर भक्तंकर केतेबेले हेले विनाश हुए न ଏଠାରେ ଭଗବାନଙ୍କୁ ଅଚ୍ୟୁତ ବୋଲି ସମ୍ବୋଧନ କରାଯାଇଛି କାରଣ ସେ ତାଙ୍କର ଭକ୍ତମାନଙ୍କୁ ରକ୍ଷା କରନ୍ତି ଯେଉଁମାନେ ଭଗବତ ଭକ୍ତି ବିଦ୍ୱେଷୀ ସେମାନେ ଭଗବାନଙ୍କର କୃପାରୁ ଅବଶ୍ୟ ବଞ୍ଚିତ ହେବେ ଭଗବାନ ଗଙ୍ଗାର ଉଚ୍ଚ ଏବଂ ତେଣୁ ତାଙ୍କୁ ଏଠାରେ ତୀର୍ଥପାଦ ବୋଲି ସମ୍ବୋଧନ କରାହଉଛି। ଅର୍ଥାତ୍ ସମସ୍ତ ତୀର୍ଥ ଗୁଡ଼ିକ ତାଙ୍କ ଶ୍ରୀ ପାଦପଦ୍ମରେ ଅବସ୍ଥିତ, କିମ୍ବା ସେ ତାଙ୍କ ଚରଣ କମଳ ଦ୍ୱାରା ଯାହା କିଛି ସ୍ପର୍ଶ କରନ୍ତି ତାହା ତୀର୍ଥ ସ୍ଥାନରେ ପରିଣତ ହୁଏ। ଦୃଷ୍ଟାନ୍ତ ସ୍ୱରୂପ କୁହାଯାଏ ଯେ ଭଗବତ ଗୀତାରେ ଭଗବତ ଗୀତା ଆରମ୍ଭ ହୋଇଛି ଧର୍ମକ୍ଷେତ୍ର କୁରୁକ୍ଷେତ୍ରେ ପଦ ଦୁଇଟି ଦ୍ୱାରା। ଦୃଷ୍ଟାନ୍ତ ସ୍ୱରୂପ କୁହାଯାଏ ଯେ ଭଗବତ ଗୀତା ଆରମ୍ଭ ହୋଇଛି ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ପଦ ଦୁଇଟି ଦ୍ୱାରା। ଭଗବାନ ଯେହେତୁ କୁରୁକ୍ଷେତ୍ର ରଣାଙ୍ଗନରେ ଉପସ୍ଥିତ ଥିଲେ ସେଥିପାଇଁ କୁରୁକ୍ଷେତ୍ର ଧର୍ମକ୍ଷେତ୍ରରେ ପରିଣତ ହେଲା, ତେଣୁ ଧର୍ମପରାୟଣ ପାଣ୍ଡବମାନଙ୍କର ଜୟ ସୁନିଶ୍ଚିତ ଥିଲା। ଯେଉଁ ସ୍ଥାନରେ ଭଗବାନ ତାଙ୍କର ଲୀଳାବିଳାସ କରନ୍ତି ଯେପରି ବୃନ୍ଦାବନ କିମ୍ବା ଦ୍ୱାରକା, ସେହି ସ୍ଥାନ ହିଁ ତୀର୍ଥକ୍ଷେତ୍ରରେ ପରିଣତ ହୁଏ। ଭଗବାନଙ୍କର ଦିବ୍ୟ ଧାମ ସମନ୍ୱିତ ହରେକୃଷ୍ଣ ମହାମନ୍ତ୍ର
ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ
ଅତ୍ୟନ୍ତ ଶ୍ରୁତି ମଧୁର ଅଟେ ଏବଂ ତାହା ଶ୍ରବଣକାରୀ ଏବଂ କୀର୍ତ୍ତନକାରୀଙ୍କର ସୌଭାଗ୍ୟ ବିସ୍ତାର କରେ। ଭଗବାନଙ୍କର ଉପସ୍ଥିତି ଫଳରେ ଅଦିତଙ୍କର ପୂର୍ଣ୍ଣ ବିଶ୍ୱାସ ଥିଲା ଯେ ଦୈତ୍ୟମାନେ ଯେଉଁ ସଙ୍କଟ ସୃଷ୍ଟି କରିଛନ୍ତି ବର୍ତ୍ତମାନ ତାର ପରିସମାପ୍ତି ହେବ। ଏଇଟା ହେଉଛି ବୈଦିକ ଧାରା ନିୟମ ଯେ ଲୋକ ବର୍ତ୍ତମାନ ପୂଜା ଚାଲିଛି, ଲୋକ ଫାଷ୍ଟ ଯିବ କେତେ ମୁଣ୍ଡିଆ, ଗୋଟେ ମୁଣ୍ଡିଆରେ ଗୋଟେ ପ୍ରାର୍ଥନା ତ ନା, ମୁଣ୍ଡ ଗୋଟେ ଠୁକୁଥିବ ଏଇଟା ଦିଅ ସେଟା ଦିଅ ସେଟା ଦିଅ ସେଟା କୁଟୁଥିବ, ବାର 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 କୁଟିଯାଉ ଥିବ, ତାର ଯେତେ ଥର କୁଟୁଥିବ କିନ୍ତୁ ତାର ସେତେଟା ପ୍ରାର୍ଥନା, ଏଟା ଦିଅ ସେଟା ଦିଅ ସେଟା ଦିଅ, ଥରେ କୁଣ୍ଡ ଭଗବାନଙ୍କୁ ମୁଣ୍ଡ ଥରେ ପ୍ରଣାମ କଲା ମାନେ ଯା ହଁ ମାଗିଲା ଭଗବାନ ଦେବ, ସେଇଟା ହେଉଛି ଘଟଣା ଦିଅ। ଭଗବାନ ସବୁ କିଛି ଜଗତ ଲୋକ ଭଗବାନ ସବୁ ଦେବେ, ଭକ୍ତକୁ ଭକ୍ତି ଦେବେନି, ସୁଦୁର୍ଲଭ ବସ୍ତୁ କେବେ କାହାକୁ ଦିଅନ୍ତିନି, ଭକ୍ତି ଭଗବାନ ଦିଅନ୍ତିନି, ଭକ୍ତିଟା ହେଉଛି ସୁଦୁର୍ଲଭ, ଭକ୍ତିର ଲକ୍ଷଣ ହେଉଛି ବହୁତ ଦୁର୍ଲଭ ପାଇବା, କିନ୍ତୁ ଯେଉଁଟା ବିଷୟ ବହୁତ ସହଜ ପାଇବା ସେଥିପାଇଁ ସହଜରେ ଭଗବାନ ଦେଇଦିଅନ୍ତି। କାହିଁକି ଭକ୍ତି ଭଗବାନ ଦିଅନ୍ତିନି ସୁଦୁର୍ଲଭ କାହିଁକି ଚାଲିବ ମୁଁ ଆଚାର୍ଯ୍ୟ କାହିଁକି ଭକ୍ତି ଦିଅନ୍ତିନି ଭଗବାନ କିଏ ଚାହେଁ ନା ସହଜରେ କାହାର ଦାସତ୍ଵ କରତେ ଚାକରିତେ କିଏ ଚାହେଁ ନା, ଭଗବାନ ତାର ଚାକରତ୍ଵ କରିବେ ତାର ଦାସତ୍ଵ କରିବେ ଭକ୍ତର, ସେଇଥିପାଇଁ ଦାସତ୍ଵ ଯେତେବେଳେ କରତେ ପଡ଼ିବ ଭଗବାନ ସେଟା ଦେବେ। ଭଗବାନ
ଭକ୍ତଙ୍କର ଦାସତ୍ଵ କରିବା ପାଇଁ ଭଲ ପାଆନ୍ତି ନା ଭଲ ପାଆନ୍ତି,
ବହୁତ ଭଲ ପାଆନ୍ତି,
ଭଲ ପାଆନ୍ତି ତାହେଲେ କାହିଁକି ଦଉନା,
ଆଚ୍ଛା କାହାର ଲୋକ ଦାସତ୍ଵ କରିବେ ଆଜି କଥା ହଉ, ଦାସତ୍ଵ ତାର କରାଯିବ ଯିଏ ତାଙ୍କ ଉପରେ ପୂର୍ଣ୍ଣ ନିର୍ଭରଶୀଳ ସେଭଳିଆ ଲୋକ ସେ ଭକ୍ତି ଦେବ, ଯିଏ ତା ଜୀବନର ସର୍ବସ୍ୱ ଭଗବାନଙ୍କୁ ଦେଇନଥିବ ଏ ଜଣ ଜଗତ ଲୋକ ଯାଇ ଏଟା ମାଗୁ ସେଟା ମାଗୁ ସେଟା ମାଗୁ ତାର ଦାସତ୍ଵ କରିବେ କି, ସେ କଣ ଭଗବାନଙ୍କର ବିଶ୍ୱସ୍ତ ନା କଣ, ସେ ତ ଲୁଟିବା ବାଲା, ତା ଭିତରେ ତ ଅନ୍ୟ କିଛି ବାସନା ରହିଛି। ଭଗବାନ ସେତେବେଳେ ଦେବେ ଭକ୍ତି ଯେତେବେଳେ ସିଏ ମାନେ ଭଗବାନଙ୍କର ହେଇଯିବ, ଆମେ ସିନା ଆମେ ହୁଏତ ଘର ଛାଡ଼ି ମନ୍ଦିର ଆସିଛନ୍ତି, ଆମେ କଣ ପୁନର୍ବି ଭଗବାନଙ୍କର ହେଇଯାଇଛନ୍ତି କି, ଆମେ ଭଗବାନଙ୍କର ହେଇନାହାନ୍ତି ନା, ଭଗବାନଙ୍କୁ ଯେତେବେଳେ ଲୋକ ତମର କିନ୍ତୁ ଏଇସବୁଟା ସବୁବେଳେ ଯାଏନି ଭୋଳେଇବାଟା ପ୍ରତ୍ୟେକ କ୍ଲାସରେ ବସିଲେ ଦେବା, ତ ଭଗବାନ କଣ କରନ୍ତି ଭକ୍ତ ଯେତେବେଳେ ଜାଣି ଭଗବାନ ଯେତେବେଳେ ପୂର୍ଣ୍ଣ ରୂପେ ଜାଣିବେ ଯେ ଭକ୍ତ ମୋର ହେଇଯାଇଛି ମୋ ଛଡ଼ା ସେ କାହାକୁ ଜାଣିନି, ସେତେବେଳେ ଯାଇକି ଭଗବାନ ଯେ ହଁ ଆମର ତ ସ୍ୱାମୀ ହେଇଥାର ଦାସ, ଭଗବାନଙ୍କ ଦାସତ୍ଵ କଲେ ସିନା ଆମେ ଆସୁଛନ୍ତି, କିନ୍ତୁ ମନବୁଦ୍ଧି କଣ ଆମର କଥାରେ ଚାଲୁଛୁ ଭଗବାନ କଥା ଅନୁସାରେ ବର୍ତ୍ତମାନ ଚାଲୁଛି ଚାଲିଲେ ନା, ତାର କେତେ 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 ଇଚ୍ଛା ବିଳାସ ଅଛି, ମୁଁ ଟିକେ ଘରକୁ ଯାଇଥାନ୍ତି ଆଜି ପ୍ରୋଗ୍ରାମ ହଉଥିଲା ଟିକେ ଦେଖି ଆସିଥାନ୍ତି କି କଣ ହେଇଥାନ୍ତି, ସେ ଏପର୍ଯ୍ୟନ୍ତ ଭଗବାନଙ୍କ ନୁହେଁ, ତା ମନବୁଦ୍ଧି ଏପର୍ଯ୍ୟନ୍ତ ଭଗବାନଙ୍କୁ ପୂର୍ଣ୍ଣ ମାତ୍ରାରେ ନିଜ ପରିବାର ଲୋକ ଯେମିତି ମନେ ରଖିଛି ଯେମିତି ଚିନ୍ତା କରୁଛି ତାର ସୁଖ ସୁବିଧା ଯେମିତି ଭାବୁଛି ଭଗବାନଙ୍କର ସେଟା କୋଉଠି ଚିନ୍ତା କରିଛି, ଭଗବାନଙ୍କର ହେଲେ ସିନା ସେ ଯାଇକି ଭଗବାନ ତା ଦାସତ୍ଵ କରିବେ, ଏପର୍ଯ୍ୟନ୍ତ ଆମ ମନରେ ସେମିତି ରହିଛି, ଟିକିଏ କ'ଣ ସୁବିଧା ପାଇଲେ ଏଇଟା ଘରକୁ ଦେଇଦେବି କି ସେଟା ଦେଇଦେବି କି ଏବେ ବି ମନ ହଉଛି ଫୋନ କରିକି ପଚାରିଦେବି କି କ'ଣ କେତେ ଯେମିତି ଗୋଟେ ଆଟାଚମେଣ୍ଟ ରହିଛି ଜଡ ଜଗତର ଗୋଟେ ଇଏ ସହିତ ସେମିତି ଭଗବାନ ସହିତ ଆଟାଚମେଣ୍ଟ ହେଇନି ବୋଲି ସେଟା ହଉନି ଯାଇ କହିବା ତାପରେ ଯେ ଭଗବାନ ତ ସେ ଦୁଇ ବିଷୟ କଥା ତ ଭଗବାନ ହଉଛନ୍ତି କ'ଣ ଭକ୍ତି ହଉଛି ସୁଦୁର୍ଲଭା ଭଗବାନ ସମସ୍ତଙ୍କୁ ଦିଅନ୍ତିନି କାହିଁକିନା ଭଗବାନ ଭକ୍ତ ନିକଟରେ ବନ୍ଧା ପଡ଼ିଯିବେ ଭକ୍ତିର କେତେଟା ଲକ୍ଷଣ ଭକ୍ତିର ଲକ୍ଷଣ କେତେ ଭକ୍ତି ଯିଏ ପ୍ରାପ୍ତ ହୁଏ ତାର କଣ କଣ ହୁଏ ଲକ୍ଷଣ ତାର
ଛବିଶଟା
ବୈଷ୍ଣବ ଛବିଶ ଭକ୍ତିର ଛଅଟା ଲକ୍ଷଣ ଭକ୍ତିର ଚାନ୍ଦିର ଫାଷ୍ଟ ଅଧ୍ୟାୟ ଫାଷ୍ଟ ପେଜ୍ ଖୋଲେ ଏଇଟା ଲେଖା ହେଇଛି ଭକ୍ତିର ଚାନ୍ଦ କ୍ଲେଶାଗ୍ନି
ଭକ୍ତି ଭକ୍ତିର ଲକ୍ଷଣ ଗୁଡା
ଭକ୍ତିର ଲକ୍ଷଣ
କ୍ଲେଶାଗ୍ନି ସାନ୍ଦ୍ରାନନ୍ଦା
କ୍ଲେଶାଗ୍ନି ଫାଷ୍ଟ
ଶୁଭଦା
ସାନ୍ଦ୍ରାନନ୍ଦା ବିଶେଷାତ୍ମା ତାପରେ ହଉଛି ସୁଦୁର୍ଲଭା ତାପରେ ହଉଛି କୃଷ୍ଣ ଆକର୍ଷଣୀ କେତେଟା ହେଲା ସୁଭଦା କ୍ଲେଶାଗ୍ନି ତାପରେ ହଉଛି ସୁଭଦା ଗୋଟେ କ୍ଲେଶାଗ୍ନି ସୁଭଦା ସାନ୍ଦ୍ରାନନ୍ଦ ବିଶେଷାତ୍ମ ତାପରେ ହଉଛି
କୃଷ୍ଣ
କ୍ଲେଶାଗ୍ନି ସୁଭଦା କ୍ଲେଶ ପଳେଇବ ଶୁଭ ଆସିବ ତାପରେ ହଉଛି ତ ସାନ୍ଦ୍ରାନନ୍ଦ ବିଶେଷ ମାନେ କ୍ଲେଶ ଶୁଭ ତାର ସବୁ ମଙ୍ଗଳ ହବ କେବେ ତାର ମଙ୍ଗଳ ହବ ସେ ଯାହା କରିବ ସେଟା ମଙ୍ଗଳ ହବ ଭକ୍ତି ସାନ୍ଦ୍ରାନନ୍ଦ ବିଶେଷ ମାନେ ବିଶେଷ ସେ ଆନନ୍ଦ ଲାଭ କରିବ ପ୍ରତ୍ୟେକ ଅବସ୍ଥାରେ ସେ ଆନନ୍ଦ ହବ ତାର କୌଣସି ଦୁଃଖ ନଥିବ ସାନ୍ଦ୍ରାନନ୍ଦ ବିଶେଷ ତାପରେ ହଉଛି କଣ ମୁକ୍ତି ସେ କେବେ ଚାହେନି ଭଗବାନ ଛାଡିକି ଆଉ ଯିମି ଆଉ କଣ ମୁକ୍ତି ପାଇମି ତାପରେ ହଉଛି ସୁଦୁର୍ଲଭା ସୁଦୁର୍ଲଭ ତାପରେ ହଉଛି କୃଷ୍ଣ ଆକର୍ଷଣ ସେଥିପାଇଁ ଯେତେବେଳେ ସୁଦୁର୍ଲଭ ତାକୁ ଭଗବାନ ସହଜରେ କାହାକୁ ଦିଅ ତ ସେ କଥାରେ କୁହାଯାଉଛି ଯେ ଭକ୍ତ ଯେତେବେଳେ ଭଗବାନଙ୍କୁ ଠୁ କିଛି ପାଇବାକୁ ଇଚ୍ଛା କରେ ସେଥିରେ ଆମେ ମନ୍ଦିର ଗଲେ ଭଗବାନଙ୍କୁ କିଛି କାମନା ତ ଜୀବନ ରହିଛି କିଛି ସବୁବେଳେ କିଛି ଭଗବାନ ଭକ୍ତର ଦରକାର କିଛି ତ ସୁଧ ସ୍ଥିତି ରହୁଛି କଣ ଭକ୍ତ ଯାହା ମାଗିବ କେବଳ ଭଗବାନଙ୍କ ସୁଖ ପାଇଁ ଭଗବାନଙ୍କୁ ତାଙ୍କ ସେବା ମାଗିବ ଗୁରୁମାନଙ୍କର ସେବା ମାଗିବ ଏଗୁଡା କେବଳ ଭକ୍ତ ଏ ଜଗତ ଜୀବମାନଙ୍କର କଲ୍ୟାଣ କାମନା କରିବ ସମସ୍ତ ଜୀବ ବହୁତ ସୁଖରେ ରୁହନ୍ତୁ ସମସ୍ତ ଜୀବର ଦୁଃଖର କର୍ମଫଳ ମୋତେ ଭୋଗ ହଉ ମୁଁ ଏଇଟା ମେନ୍ ଭକ୍ତର ଭାବ ସଂସାର ସବୁ ଜୀବ ଯେତେ ଦୁଃଖ ପାଉଛନ୍ତି ସବୁ ଦୁଃଖଟା ମୋତେ ମିଳୁ ଆଉ ସଂସାରରେ ମୁଁ ଯଦି କିଛି ପୁଣ୍ୟ ଅର୍ଜନ କରିଛି ଭକ୍ତି କରିଛି ଯଦି ଆପଣଙ୍କ ସେବା କରିଥିବି ଯଦି ଆପଣ ମୋତେ ପ୍ରସନ୍ନ ଥାନ୍ତି ପ୍ରଭୁ ମୁଁ ଆପଣ ମୋର ତ ସେମିତି ଯୋଗ୍ୟତା ନାହିଁ ତଥାପି ଅନ୍ୟର ଦୁଃଖ ଦେଖିଲେ ତା ଭିତରେ ଗୋଟେ କ'ଣ ହୁଏ ଅନ୍ୟ ଜୀବ ପ୍ରତି ଗୋଟେ କଲ୍ୟାଣର ଉଦୟ ହୁଏ ଅନ୍ୟ ଜୀବ ପ୍ରତି କରୁଣାର ଭାବ ଉଦୟ ହୁଏ ସେ କରୁଣା ଭାବ ଯେତେବେଳେ ଉଦୟ ହୁଏ ସେତେବେଳେ ସିଏ ପ୍ରାର୍ଥନା କରେ କଣ ସମସ୍ତ ସୁଖ ରୁହନ୍ତୁ ମୁଁ ଦୁଃଖ ଆମର ସ୍ଥିତିଟା କଣ ମୁଁ କିନ୍ତୁ ଭଲ ଯେମିତି ରୁହେ ପ୍ରଭୁ ନା ମୁଁ କିନ୍ତୁ ଭଲ ରୁହେ ଏଇଟା ହଉଛି କଥା କିନ୍ତୁ ଭକ୍ତି ସ୍ଥିତିରେ ଆମକୁ ବୁଝିବା ପାଇଁ ଗୋଟେ ଆମ ସ୍ଥିତିଟା କଣ ଆମ ଭକ୍ତି ସ୍ଥିତିରେ କେବେ ବି ଭକ୍ତ କେନ ସେ ଦେଖିବାରେ ସଂସାରଟା ଜୀବାତ୍ମା ବିସ୍ମୃତ ହେଇଯାଇକି କେନ ଯେତେବେଳେ ସମସ୍ତଙ୍କୁ ସେ ନିଜର ବୋଲି ଦେଖେ ନା କରୁଣା ଭାବ ଉଦୟ ହବ କେମିତି ସେ ଜାଣିପାରିବ ଆମେ ସମସ୍ତେ ଜଣେ ପିତାର ଆମ ପିତା ତା ଭିତରେ ସଂକୀର୍ଣ୍ଣତା ନଥିବ ଜାତି ଗୋଷ୍ଠୀ ନେଇକି ଭେଦଭାବ ନଥିବ ସେ ସମସ୍ତଙ୍କ ପ୍ରତି ମାନେ ଏକଦମ କରୁଣା ଭାବ ତା ପ୍ରତି ଆସେ ସମସ୍ତ ଜୀବ ଭଗବାନ ପାଖକୁ ଯାଆନ୍ତୁ ଜୀବ କେତେ କଷ୍ଟ ପାଉଛି ଜଗତରେ କିନ୍ତୁ ରିଏଲି ତାର ଅନୁଭବ ହେଇଛି ସଂସାରଟାରେ କେତେ ଦୁଃଖ ବିସ୍ମୃତି ଜୀବର ସଂସାର କୃଷ୍ଣ ଭୁଲି ସେଇ ଜୀବ ମାନେ କୃଷ୍ଣ ଭୁଲିକି ଜୀବ କେତେ ଦୁଃଖ ପାଉଛି ଏଇଟା ତାର ମାନେ ସେ ଜୀବନ ସାରା ଯୋଉ ଅନୁଭବ କରିଛି ନା ଏଇଟା ତାର କଷ୍ଟ ସେଥିପାଇଁ ସେ ତା ଭିତରେ ଆଉ ଆସିଛି ତ ଆମେ ସେ ଭକ୍ତିର ସେଇ ସ୍ଥିତିକି ନଗଲା ପଡ଼ୁଛି ଆମ ଭିତରେ କଣ ପ୍ରୋବ୍ଲେମଟା ହଉଛି ଟଣା ଉଠା ଚାଲୁଛି ମୁଁ କରିପାରିବିନି, ମୋତେ ବେଶୀ କଷ୍ଟ ହେଇଗଲା, ତାର ମାନେ ଭାବନା ଆସୁଛି ସବୁ କ୍ଷେତ୍ରରେ ହଉଛି, ଏଟା ମୋର ସେଟା ମୋର, ମୁଁ ଆମେ କାହିଁକି ମୁଁ କାହିଁକି ମୋଟା ଭଲ ନ କରିବି, ଏମିତି ଭାବନା ଆସୁଛି। ଯେମିତି ମା ବାପା କ'ଣ କରୁଥିଲେ, ମା ବାପାଙ୍କର ପାଞ୍ଚଟା ପିଲା, ଯେତେଟା ପିଲା ସେ ସମସ୍ତ କେମିତି ଭଲ ପିଲା ହେବେ, ମଣିଷ ହେବେ, ସମସ୍ତଙ୍କର ସ୍ନେହମମତା ଥା, ବାଣ୍ଟା କୁଣ୍ଟା ହେଇଗଲା ବେଳେ ତାହେଲେ ଭାଇ ଭାଇ ଭିତରେ ହଉଛି, ସେ ତା ବାପା ମାଆ କରୁଛି, ବହୁତ କଷ୍ଟ ହଉଛି ନା। ଇଏ କହୁଥିବ ହେ ତୁ ତ ପୁଅକୁ ଦେଇଦେଲୁ, ଇଏ କରିଦେଲୁ, ସେଦିନ ସେ ଗୋଟେ ପୁଅ ସୁଖ ରହିଲା, ଗୋଟେ ପୁଅ ଦୁଃଖ ରହିଲା ବେଳକୁ ବି ତାକୁ କଷ୍ଟ ହଉଛି, ଗୋଟେ ପୁଅ ଭଲ ରୋଜଗାର କଲା, ଆଉ ଗୋଟେ ପୁଅ କରିପାରୁନି, ସେ ମା ବାପାଙ୍କର ଦୁଃଖ ହଉଛି, ସେ ପୁଅଟି ଜାଣିକି ଲୁଚେଇକି ଆକୁ ଦଉଥିବ, ଏ ପୁଅ ଜାଣି ଧଡ଼ା ତୁ ମୋ ଭାଗ ମୁଁ କଲି ସିଏ କାହିଁ ତାକୁ ଦେଇଦେଲୁ, ଇଏ କହିବ, କିନ୍ତୁ ମା ହୃଦୟ ତ ସିଏ ବୁଝେନି। ଠିକ ସେଭଳିଆ ଭକ୍ତ ଯେତେବେଳେ ହୁଏ ଏକଦମ ମାନେ ତା ଭିତରେ ସେଭଳି ଭାବନା ଆସିଲା, ସମସ୍ତେ କଷ୍ଟ ପାଉଛନ୍ତି, କେତେ ଏ ଜଗତ ଯିବ କେତେ କଷ୍ଟ ପାଉଛି, ରିଏଲ କେତେ କଷ୍ଟ ପାଉଛି, ସେଟା ତାର ଅନୁଭବ ହୁଏ। ସେଥିରେ କୁହାଯାଉଛି କଣ ନା ଦେବୀ, ଏଇ ଏଇ ଶ୍ଳୋକ ଅନୁସାରେ କଣ ହଉଛି ନା, ଦେବୀ ଅଦିତି କହିଲେ ହେ ଯଜ୍ଞ ଭଗବାନ ସ୍ତୁତି କରୁଛ। ସେଇଟା ଆମ ନିୟମ ଯେ ଯଦି ବି ଭକ୍ତ ତାର ଆତ୍ମକଲ୍ୟାଣ ପାଇଁ, ତାର ସଂସାର ବିଷୟରୁ ମୁକ୍ତି ପାଇବା ପାଇଁ ସେତେବେଳେ ଇଚ୍ଛା କରିବ ଆଗେ ଭଗବାନଙ୍କୁ ଯେ ମାଗିବା ଆଗରୁ ଆଗେ ସ୍ତୁତି କରିବା ପାଇଁ, ଆଗେ ପ୍ରାର୍ଥନା ତପସ୍ୟା ଦରକାର ଜୀବନ, ଆଗେ ସେ ଭଗବାନଙ୍କୁ ସନ୍ତୁଷ୍ଟ କଲେ ସିନା ମାଗିଲେ, କିନ୍ତୁ ଆମେ କିନ୍ତୁ ମାନେ କଣ ସନ୍ତୁଷ୍ଟ କରିବା ଆଗରୁ ମାଗି ଦଉଛେ ତା ନା, ସ୍ତୁତି ତ ବହୁତ ପଛ କଥା, ଏଟା ଆମ ଲାଗେ ନାହିଁ କି ସେଟା ଲାଗେ ନାହିଁ, ସବୁବେଳେ ସବୁବେଳେ ଆମ ଭିତରେ କିଛି ମାନେ ଚାହିଦା ଅଛି ତା ନା, ଏଟା ଦରକାର ହେଇଗଲା ସେଟା ଦରକାର ଆସିଗଲା, ବେଶୀ କଣ ହଉଛି ଭଗବାନ ତ ଗୁରୁମା କହୁଥିଲେ କ୍ଲାସରେ ଥରେ ଯେ ଆମେ ଯଦି ଜପ କରୁଛେ, ଜପ କଲାବେଳେ ଆମେ ଯାହା ଯାହା ଆମ ମନରେ ସବୁ ଆସୁଛି, ଆମ କୃଷ୍ଣ ଭକ୍ତିଟା କାହିଁକି, କୃଷ୍ଣ ଆପଣଙ୍କ ସେବା କରି ଆମର ଭାବନାଟା କେତେ ଆସୁଛି, କିଏ କାମନା କରୁଛି, କିଏ କହୁନି ନା, ସେ ତ ସ୍ଥିତି ଭୁଲ ନାହିଁ, କିନ୍ତୁ ଆମକୁ ଏଇ ସୁଖ ଦୁଃଖ ଗୁଡା କାହିଁ ଅନୁଭବ ହେଉଛି ବା ଏଇ ବସ୍ତୁ ଗୁଡା ମିଳୁଛି ନା। ଆଜି ଜପ କଲାବେଳେ ଆଜି ଯେତିକି ଜିନିଷ ମୋର ମାଗିଛି ମୁଁ ଭଗବାନଙ୍କୁ ମୁଁ ମନେ ପଡ଼ୁଛି, ଏଟା ହେଇଥାନ୍ତା, ସେଟା ଦରକାର ଥିଲା, ସେଟା ଦରକାର ଥିଲା, ତ ଏମିତି ଜୀବନ ସାରା ସୁଧ ସ୍ଥିତିକି ଯିବା ପର୍ଯ୍ୟନ୍ତ ଯେତେ ଯେତେ ମାଗିଲେଣି ଡେଲି ଡେଲି ମୋ ମନରେ ଜପ କଲାବେଳେ ଭଗବାନ ମୋ ମନ୍ତରେ ଯାହା ଯାହା କାମନା ଅଛି ଏ ସେତିକି ପୂରଣ ହେଇସାରିଲା ପରେ ଯିନା ଭଗବତ ଧାମ ଯିବୁ, ଯାହା କୃଷ୍ଣ ପ୍ରେମ କୃଷ୍ଣ ଭକ୍ତି ସେବା ମାଗିବୁ, ତାହେଲେ ଚିନ୍ତା କଲା ଆମେ ଯେବେଠୁ ଭକ୍ତି କଲୁଣି କେତେ କେତେ ମାଗିଛନ୍ତି, ଯୋଉଦିନ ଯାହା ମାଗିଛୁ ଯେତିକି ଫୁଲଫିଲ୍ ନହେଲେ କେମିତି ଦେବେ ଭଗବାନ, ବୁଝିପାରୁଛନ୍ତି, ଏତିକି ପାଇବେ ବାଧ୍ୟ, କାହିଁକି ଧ୍ରୁବ ତାରା ଶିଖିଲେ ନା, ତମେ ଆଗେ ମାଗିଛ କଣ କଣ ନା ବଡ ପଦ ମାଗିଛ, ଏଟା ଆଗେ ଭୋଗ କରିସାର, ତମେ ରାଜ୍ୟ ଭଲ ରାଜ୍ୟ ମାଗିଛ ଆଗେ ଭୋଗ କରିସାର, ଏଇଟା ଏତିକି ଫୁଲଫୁଲ ହେଇକି ଯିବ, ତାପରେ ଆମେ ଚିନ୍ତା କରନ୍ତୁ ନା ଆମେ କେତେ ଡେଞ୍ଜରିୟସ ସ୍ଥିତିରେ ଅଛନ୍ତି, ସବୁଦିନ ଏତିକି ଆଜି ତ ଶହେ ଭାବନା ଆମ ଭିତରେ ଆସିଛି ତ ନା, ଯେଟା ଏହା କରିଥାନ୍ତି ସେୟା କରିଥାନ୍ତି, ଏହା ହେଇପାରିଲାନି ସେ ହେଇପାରିଲାନି, ସବୁ ଗୁଡା କେତେ ଭାବନା ଆମ ଭିତରେ ଅଛି, କୋଉଦିନ ପୂରଣ ହବ କହିଲେ, ସେଥିପାଇଁ ମନଟାକୁ କାମନା ଶୂନ୍ୟ କେମିତି କରିବୁ, କରି ତ ହବନି, ସେମିତି ଯେ କାମନାଟା ଯଦି ସବୁଦିନ କୃଷ୍ଣ ବିଷୟକ କାମନା ଯଦି ହୁଅନ୍ତା ଠିକ ଅଛି, ପ୍ରଭୁଙ୍କର ଆଜି ଗ୍ରନ୍ଥ ପ୍ରଚାର କରିବି କି ଏଭଳିଆ ପ୍ରଚାର କରି କୃଷ୍ଣ ଡେଲି ଯଦି ଏକ ଭାବନା ତା ଦଶଟା ଭାବନା ରହନ୍ତା, ଲକ୍ଷ୍ୟଟା ଯଦି ପାଞ୍ଚଟା କି ଦଶଟା ଭିତରେ ରୁହନ୍ତା ଠିକ ଅଛି, ତା ନା ମୁଁ ଗ୍ରନ୍ଥ ପ୍ରଚାର କରିବି କି ଲୋକଙ୍କ ସ୍କୁଲ ପ୍ରଚାର କରିବି, ମୋର ଏଇ ଭାବନା ରହିବ, ଟାର୍ଗେଟ ମୋର ସେଇଥିରେ କେବଳ, ହଁ ଭଗବାନ ତାହେଲେ ସେଇ ସେତିକିଟା ଫୁଲ ବିଲକୁଲ ଇଜି କରିଦେବେ, ସହଜ କରିଦେବେ, କାମନା ତ ଯିବନି ଡେଲି ସେଇ ଏକ କାମନା, ନହେଲେ କୃଷ୍ଣଙ୍କର କେମିତି ସେବା କରିବି, ଭଲରେ ଜପ କରିବି, ଭଗବାନ ପାଇଁ ଭଲ ପ୍ରସାଦ ରୋଷେଇ କରିବି, ଭଗବାନଙ୍କ ମନ୍ଦିର ମାର୍ଜନା କରିବି, ଯୋଉଟା ଆମ ଦିଆହେଇଛି ପୂର୍ବରୁ ଯୋଉଟା ରହିଛି, ଏଇ ଏଇ ସୀମିତ ଆଠ ଦଶଟା ପ୍ରାର୍ଥନା କରିବୁ, ଲକ୍ଷ୍ୟ ଟାର୍ଗେଟ କାମନା ଶୂନ୍ୟ ଯେହେତୁ ହବନି, ଏତିକି ଟାର୍ଗେଟ ଆମକୁ ରଖିବେ, ମୁଁ ଏତିକି ଛଡ଼ା ଆଉ କେବେ ମୋ ମନରେ ଆଉ କାହାକୁ ଆଶ୍ରୟ ଦେବିନି, ଆଉ କିଛି ଭାବନା ଭାବିବିନି, ତାହେଲେ ଏଇ ଦଶଟା ଭଗବାନ କଣ କରିବେ ପଣ୍ଡ କରିଦେବି, ନିହାତି ଗୋଟେ ଲିଷ୍ଟ କରି ନେଇଦେବି ମୋର କଣ ଲକ୍ଷ୍ୟ, ମୁଁ କଣ ଗୁରୁବର ଇଚ୍ଛା, ସେ ଜାଣିକି ମୁଁ ଦଶଟା ଜିନିଷ ଟାର୍ଗେଟ ମୁଖସ୍ଥ ରଖିବାକୁ ପଡ଼ିବ, ଯେତେବେଳେ ଆସିବ ମନରେ ଏ ଦଶଟା କାମନା ହିଁ ଥାଉ, ଆଉ ସେଟା ଯେମିତି ଗୁରୁ ଆଉ କୃଷ୍ଣଙ୍କର ସେବା ହିଁ ହୁଏ, ନହେଲେ କଣ ବାରମ୍ବାର ବାରମ୍ବାର ସେ କାମନା ଗୁଡା ଆମକୁ ପ୍ରତ୍ୟେକ ମୁହୂର୍ତ୍ତ ଭଗବାନ ପୂରଣ କରିବେ, ମହାପ୍ରଭୁ କହିଛନ୍ତି ଆମେ ବିଜ୍ଞ ମୂର୍ଖେ ବିଷୟ କେନେ ଦେବ ସ୍ୱଚର ନାମ ଏତ ଦିଆ ବିଷୟ ଭୁଲାଇବ, ମହାପ୍ରଭୁ କହିଛନ୍ତି ମୁଁ ତ ବିଜ୍ଞ ସେ ତ ମୂର୍ଖ ନା, ସେ ତ ବିଷୟ ମାଗିବ, ଆମେ ବିଜ୍ଞ ଏଇ ମୂର୍ଖେ ବିଷୟ କେନେ ଦେବ, କାହିଁକି ବିଷୟ ଦେବି, ଯଦି ତା ମନରେ ରିଏଲି ମାନେ କାମନାର ପ୍ରଭାବରେ ଜୀବ କେତେବେଳେ କଣ ଭୁଲ ମାଗି ଦଉଛି, ସେ ଯଦି ରିଏଲି ଅନ୍ତରରେ ଅନୁଶୋଚନା କରିକି ମୁଁ ଏଇ ଯେ ଭାଗିଲି ଭୁଲ ମାଗିଲି ଅନୁଶୋଚନା ଯଦି କରିକି ଭଗବାନ ପାଖରେ ତାର କଣ କ୍ଷମା ପ୍ରାର୍ଥନା କରେ, ପୁଣି ପୁନର୍ ତା ଭିତରେ ପୁନର୍ ପ୍ରାର୍ଥନା କରେ ଯେ ପ୍ରଭୁ ଏଇଟା ଭୁଲ ମାଗି ଦଉଛି ବେଳେ ଯଦି କରେ, ସେ ତ ମହାପ୍ରଭୁ କହୁଛନ୍ତି ଆମେ ତ ବିଜ୍ଞ, ଇଏ ତ ମୂର୍ଖ, ଇଏ ତ ବିଷୟ ମାଗୁଛି, ଏଇ ମୂର୍ଖ ବିଷୟ କେନ ଦେବ, ବିଷୟ ଦେବ ନା ସ୍ୱ ଚରଣାମୃତ ଦିଆ ବିଷୟ ଭୁଲାଇବ, ସ୍ୱ ଚରଣାମୃତ ଦେଇ ବିଷୟ ଭୁଲେଇ ଦେବି, ଭଗବାନ ଭୁଲେଇ ଦେବେ ଯେ ଯଥା ମା ପ୍ରଭୁ ଦିଅନ୍ତେ, ସେ ବାରମ୍ବାର ମାଗୁଥିବ ତାହେଲେ ଭଗବାନ କଣ କରିବେ ତାକୁ ସେଇଟା ହିଁ ଦେବେ, ଧୀରେ ଧୀରେ ଦେଇକି ଭୁଲେଇ ଦେବେ, ନହେଲେ ସେ ସେଥିପାଇଁ କହୁଛି ନା ଯେ ସେଥିପାଇଁ ଭକ୍ତ ଆଉ କଣ କରିବ ପ୍ରତ୍ୟେକ ଅବସ୍ଥାରେ ଭଗବାନଙ୍କୁ ଆଗେ ସ୍ତୁତି, ସେ କେତେ ପ୍ରାର୍ଥନା କରିପାରିବ ଏଇଠି ସେ ସ୍ତୁତି ଗୁଡା, ସେଥିରେ ବିଭିନ୍ନ ନାମରେ ଆପଣ ଯଜ୍ଞ କରୁଛ, ହେ ଯଜ୍ଞ ପୁରୁଷ ବୋଲି ପ୍ରାର୍ଥନା କରୁଛ, ହେ ଯଜ୍ଞେଶ୍ୱର, ଯଜ୍ଞର ଈଶ୍ୱର, ସମସ୍ତ ଯଜ୍ଞର ଈଶ୍ୱର, ଏଠି ଯଜ୍ଞ ସବୁର ଅର୍ଥ ଦଉଥିଲି ଯେ କଣ ଯଜ୍ଞ ଈଶ୍ୱର ଯଜ୍ଞେଶ୍ୱର, ହେ ଯଜ୍ଞେଶ୍ୱର ଯଜ୍ଞ ପୁରୁଷ, ସମସ୍ତ ଯଜ୍ଞ ମାନେ ଯଜ୍ଞ ଶବ୍ଦର ଅର୍ଥ ହଉଛି କଣ, ଯଜ୍ଞ ବୈ ବିଷ୍ଣୁ, ଯଜ୍ଞ ଶବ୍ଦର ଅର୍ଥ ହଉଛନ୍ତି ଭଗବାନ, ସମସ୍ତ ଯଜ୍ଞର ଈଶ୍ୱର ଅଛି, ଯଜ୍ଞ ମାନେ ବି ନିବେଦନ କୁହାଯାଏ, ଯାହା କିଛି ଭଗବାନଙ୍କୁ ନିବେଦନ କରାଯାଏ, ସେ ସବୁ ବସ୍ତୁର ଈଶ୍ୱର ହଉଛନ୍ତି ଭଗବାନ ଯଜ୍ଞେଶ୍ୱର, ସେ ହଉଛନ୍ତି ଯଜ୍ଞ ପୁରୁଷ, ଆଉ ସେ ହଉଛନ୍ତି ସମସ୍ତ ଯଜ୍ଞ ଯିଏ ଭୋଗ କରନ୍ତି ଯଜ୍ଞ ପୁରୁଷ, ସେ ହଉଛନ୍ତି ଅଚ୍ୟୁତ, ଅଚ୍ୟୁତ ମାନେ ବିନାଶ ଅଚ୍ୟୁତ ବୋଲି କହୁଛି, ଏଇଟା ଆମ ଆଚାର୍ଯ୍ୟ ମାନଙ୍କୁ ଟିକା ଏଇଠି ପଡିଲେ ସେ ସବୁ ଏଇ ଶବ୍ଦର ଅର୍ଥ ଲେଖିଥିବେ, ଅଚ୍ୟୁତ ଶବ୍ଦ କାହିଁକି ଏଠି ଲାଗିଲା ଏଇ କ୍ଷେତ୍ରରେ, ଏଇ ଶ୍ଳୋକରେ ବିଷୟ ଅଚ୍ୟୁତ କାହିଁକି ଲଗେଇଛନ୍ତି, ଏଇଠି ଯଜ୍ଞେଶ୍ୱର ବୋଲି କୁହନ୍ତି କାହିଁ ପ୍ରାର୍ଥନା, କଣ ଏଇଠି ମାନେ ଅଦିତିଙ୍କର କଣ ବାସନା ଥିଲା, ତାଙ୍କ ମୁଟା ସେ ଜାଣିନି, ଆଚାର୍ଯ୍ୟ ମାନଙ୍କ ଟିକେରେ ସେଇଟା ବିଶେଷ ଦିଆଯାଇଛି, ପ୍ରପାତ ବହୁତ ଜାଗାରେ ସେଗୁଡା ବି ବର୍ଣ୍ଣନା କରୁଛନ୍ତି, ତ ସେ କଥାରେ ପ୍ରତିଜ୍ଞାନୀ ମନୋଭାବ ତୀର୍ଥ ପାଦ, ଭଗବାନଙ୍କୁ ତୀର୍ଥ ପାଦ ବୋଲି ସମ୍ବୋଧନ କରାଗାରେ କମ୍ପୁଛନ୍ତି, ତୀର୍ଥ ପାଦ ମାନେ ଏଠି ଦୁଇଟା କଥା କହୁଛି, ଯାହାଙ୍କର ଶ୍ରୀ ପାଦ ପଦ୍ମରେ ସମସ୍ତ ତୀର୍ଥ ବିରାଜମାନ କରେ, ଯାହାଙ୍କ ପାଦ ପଦ୍ମରେ ସମସ୍ତ ତୀର୍ଥ ବିରାଜମାନ କରେ, ଯେ ସେଥିପାଇଁ ତାଙ୍କ ତୀର୍ଥ ସମସ୍ତ ତୀର୍ଥ ତାଙ୍କ ପାଖରେ ପ୍ରକଟ, ରାଧାକୁଣ୍ଡର ଗୋଟେ ଯୋଉ ଶ୍ୟାମକୁଣ୍ଡ ଯେଉଁ କୃଷ୍ଣ ଆଗ୍ରହ କଲେ ଗୋଇଠି ମାରିଲେ ଗଙ୍ଗା ପ୍ରକଟ ହେଇଗଲେ, ତାଙ୍କ ପାଦରେ ସବୁ ପ୍ରକଟ, ସବୁ ତୀର୍ଥ ପ୍ରକଟ ହେଇଗଲେ ତାଙ୍କ ପାଦ ହେଲେ ନୁହଁ, ବିଷ୍ଣୁଙ୍କ ପାଦ ପଦରୁ ଗଙ୍ଗା ପ୍ରକଟ ହେଇଛି, ସେଥିପାଇଁ ଭଗବାନଙ୍କ ପାଦ ପଦରୁ ସମସ୍ତ ତୀର୍ଥ, ଆଉ ଏଠି ଗୋଟେ ପ୍ରପାତ କଣ କହୁଛନ୍ତି ତୀର୍ଥ ପାଦ ଶବ୍ଦରେ ଏଇଥିପାଇଁ ଲାଗିଛି, ଭଗବାନ ଯୋଉଠି ପାଦ ପକେଇଛନ୍ତି ସେଟା ତୀର୍ଥ ହେଇଗଲା, ଏଠି କୁରୁକ୍ଷେତ୍ରରେ ଏକ୍ଜାମ୍ପଲ୍ ପ୍ରପାତ ହେଲେ କୁରୁକ୍ଷେତ୍ରଟା ତୀର୍ଥସ୍ଥଳ ବୋଲି କୁହାଯାଇଛି ନା, ଭଗବାନ ସେଠି ପାଦ ପକେଇଲେ ସେଠି ପହଞ୍ଚିଲେ, ସେଇଥିପାଇଁ ଏଟା ଧର୍ମକ୍ଷେତ୍ର ବୋଲି କୁହାଯାଇଛି, କୁରୁକ୍ଷେତ୍ର ଧର୍ମକ୍ଷେତ୍ର ହେଲା ଏଇଥିପାଇଁ ଭଗବାନ ଏଠି ପାଦ ହେଇଛନ୍ତି, ଆମର ଆଉ ଗୋଟେ କାରଣ ହେଉଛି କ'ଣ, ସେଠି ଆଗରୁ ସମସ୍ତ ଦେବତାମାନେ ଭଗବାନଙ୍କର ଯଜ୍ଞ ଆଦି ପ୍ରାର୍ଥନା କରିଥିଲେ, ସେଥିପାଇଁ ସେଟା ହେଉଛି ଧର୍ମକ୍ଷେତ୍ର ବୋଲି ସମ୍ବୋଧନ କରାଯାଉଛି, ସେଠି ଧର୍ମ ଭଗବାନଙ୍କୁ ଧର୍ମ ମାନେ ଭଗବାନଙ୍କ ପାଇଁ ଯାହା ଯେଉଁଠି କରାଯାଇଛି ଭଗବାନ ସେଠି ପ୍ରକଟ ହେଇଛନ୍ତି, ସେଥିପାଇଁ ଆଉ ଭଗବାନ ସେଠି ପାଦ ପକେଇଛନ୍ତି ବୋଲି ସେଟା ହେଉଛି ଧର୍ମକ୍ଷେତ୍ର, ସେଥିପାଇଁ ଏଠି ସେ ତୀର୍ଥ ପାଦ, ଯେମିତି ଆମର ପ୍ରପାତ କଥାରେ କୁହାଯାଏ, ପ୍ରପାତ ଶବ୍ଦର ଅର୍ଥରେ କଣ କୁହାଯାଏ, ଯିଏ ପ୍ରଭୁଙ୍କ ଚରଣରେ ପ୍ରଭୁଙ୍କ ପ୍ରଭୁଙ୍କ ପାଦରେ ଯିଏ ପୂର୍ଣ୍ଣ ରୂପେ ଆତ୍ମସମର୍ପଣ କରିଛନ୍ତି ସେ ହେଉଛନ୍ତି ପ୍ରଭୁପାଦ, ଆଉ ସାରା ବିଶ୍ୱ ଯାହାଙ୍କ ପାଦରେ ଆତ୍ମସମର୍ପଣ କରିଛନ୍ତି ସେ ହେଉଛନ୍ତି ଆଶ୍ରୟ ଗ୍ରହଣ, ଯିଏ ପ୍ରଭୁଙ୍କ ଚରଣରେ ଆଶ୍ରୟ ଗ୍ରହଣ କରୁଛନ୍ତି ସେ ହେଉଛନ୍ତି ପ୍ରଭୁପାଦ, ଆଉ ସାରା ବିଶ୍ୱ ଯାହାଙ୍କ ପାଦରେ ଆଶ୍ରୟ ଗ୍ରହଣ କରୁଛନ୍ତି ସେ ହେଉଛନ୍ତି ପ୍ରଭୁପାଦ, ଇଏ ନା
ପ୍ରଭୁ ମାନେ ଯାହାଙ୍କ ଚରଣ ଆଶ୍ରୟ ଗ୍ରହଣ କରନ୍ତି, ପ୍ରଭୁ ଆମେ ବର୍ତ୍ତମାନ ପ୍ରଭୁ ସମ୍ବୋଧନ କରୁଛୁ, ପ୍ରଭୁ ମାନେ ଯାହାଙ୍କ ଚରଣ ଆଶ୍ରୟ ଗ୍ରହଣ କରନ୍ତି, ଏମିତି ପ୍ରଭୁଙ୍କ ପାଦରେ ଯିଏ ସମ୍ପର୍କ,
ପ୍ରଭୁଙ୍କ ଚରଣରେ ଯିଏ ଆତ୍ମସମର୍ପଣ କରିଛନ୍ତି ଏ ଆଶ୍ରୟ ଗ୍ରହଣ କରିଛନ୍ତି, ପ୍ରଭୁ ମାନେ ପୂର୍ବତନ ଆଚାର୍ଯ୍ୟ ବର୍ଗ ବି ପ୍ରଭୁ, ପ୍ରଭୁ ନୁହେନ୍ତି, ଆଉ ଭଗବାନ ସ୍ୱୟଂ ପ୍ରଭୁ। ପ୍ରଭୁଙ୍କ ଚରଣରେ ଯିଏ ଆଶ୍ରୟ ଗ୍ରହଣ କରୁଛନ୍ତି, ଆଉ ସବୁ ପ୍ରଭୁମାନେ ଯାହାଙ୍କ ଚରଣରେ ଆକର୍ଷଣ ଇଏତ ସଜୀବ ଜୀବକୁ ଏଠି ଏଟା ହେଇପାରେ ବି ସେଇ ପ୍ରଭୁ ମାନେ ମାନେ କ'ଣ ହଇ ଆଛ ନା ହଇବେନ ପ୍ରଭୁର ଯତତା, ସେଇ କ୍ଷେତ୍ରରେ ଯିଏ ସଂସାର ଭବିଷ୍ୟତରେ ବି ପ୍ରଭୁ ହେବେ, ହଇବେନ ପ୍ରଭୁର ଯତତା, ପ୍ରଭୁଙ୍କର ଯିଏ ଦାସତ୍ୱ କରିବେ ସେଇଟା ମାନେ ସମସ୍ତ ଜୀବ ଆଉ ସଂସାର ସମସ୍ତ ଜୀବ ଯାହାଙ୍କ ଚରଣରେ ଆଶ୍ରୟ ଗ୍ରହଣ କରନ୍ତି ସେ ପ୍ରଭୁ ପାଦ, ସେଇଭଳିଆ ସେ କଥାରେ ଏଇଠି କହୁଛି ତୀର୍ଥ ପାଦ ଶବ୍ଦଟା ଏଭଳିଆ ସେ ଯୋଉଠି ଯାଆନ୍ତି ତୀର୍ଥ ହେଇଯାଏ
ଶ୍ରୀପାଦ।
ଶ୍ରୀମାନେ ଐଶ୍ୱର୍ଯ୍ୟ, ଶ୍ରୀମାନେ ସୌନ୍ଦର୍ଯ୍ୟ, ଶ୍ରୀମାନେ ଲକ୍ଷ୍ମୀ, ଶ୍ରୀମାନେ ସୌଭାଗ୍ୟ। ଯେ ଶ୍ରୀ ବିଶେଷ କରି ଏଇଟା ଭଗବାନ ଭଗବାନଙ୍କ ଶକ୍ତିକୁ ଶ୍ରୀ କୁହାଯାଉଛି, ଆଉ ସେଇଥିପାଇଁ ସେଇଟା ଲାଗୁଛି ଶ୍ରୀପାଦ ମାନେ ଡେଫିନେସନ୍ ଦେଖିଲା ଭିତରେ ଭଲ ଆହୁରି ବେଶୀ କ୍ଲିଅର୍ ହବ। ଯେମିତି ପ୍ରଭୁ ପାଦ ସେମିତି ଶ୍ରୀପାଦ, ଶ୍ରୀପାଦ ଶବ୍ଦର ବିଷ୍ଣୁପାଦ, ବିଷ୍ଣୁପାଦ ବି ହେଉଛି ବିଷ୍ଣୁପାଦ। ଆଚାର୍ଯ୍ୟପାଦ, ଆଚାର୍ଯ୍ୟପାଦ ଶବ୍ଦର ଅର୍ଥ ଯେମିତି କ'ଣ କୁହାଯାଉଛି, ଯିଏ ଆଚାର୍ଯ୍ୟମାନଙ୍କ ପାଦ ପଦ୍ମରେ ଆଶ୍ରୟ ଗ୍ରହଣ କରେ, ଯିଏ ସମସ୍ତ ଆଚାର୍ଯ୍ୟ ପୂର୍ବତନ ଆଚାର୍ଯ୍ୟଙ୍କ ଚରଣରେ ଆଶ୍ରୟ ଗ୍ରହଣ କରୁଛନ୍ତି ସେ ହେଉଛନ୍ତି ଆଚାର୍ଯ୍ୟପାଦ। ନମ ଆଚାର୍ଯ୍ୟ ପାଦ କହିଥିଲେ ସମସ୍ତ ଆଚାର୍ଯ୍ୟ, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଶ୍ଳୋକ ଉପାଦ ଭକ୍ତିନ ଠାକୁର ପୂର୍ବତନ ଯେଉଁ ଯେଉଁ ଆଚାର୍ଯ୍ୟମାନେ ଆମର ଥିଲେ ତାଙ୍କ ଆଦେଶକୁ ଯିଏ ମାନିକି ତାଙ୍କ ଇଚ୍ଛାଟାକୁ ଯିଏ ପୂର୍ଣ୍ଣ କରିଥିଲେ ସେଥିପାଇଁ ଗୁରୁମାନଙ୍କ ପାଖରେ ଲାଗି କ'ଣ ଆଚାର୍ଯ୍ୟ ପୂର୍ବତନ ପ୍ରଭୁମାନଙ୍କ ଇଚ୍ଛା ପୂର୍ଣ୍ଣ କଲେ ମହାପୁର ସାମ୍ରାଜ୍ୟ ଏତେ ଗ୍ରନ୍ଥ ଭିତରେ ପ୍ରଭୁପାଦ ଯାହା ଯାହା ନିର୍ଦ୍ଦେଶ ଦେଇଥିଲେ ସବୁ ସାରା ସଂସାର ସବୁ ନଗର ଗ୍ରାମରେ କୃଷ୍ଣ ଭାବନା ଭିତରେ ବିକାଶ ପ୍ରଭୁପାଦ ଯାହା ଆଦାନ ଦେଇଥିଲେ ଭକ୍ତି ସେବା ସୃଷ୍ଟି ଠାକୁରଙ୍କର କ'ଣ ନା ସମସ୍ତ ପାଶ୍ଚାତ୍ୟ ଦେଶବାସୀମାନଙ୍କୁ ଏକତ୍ର କରି ନବଦ୍ୱୀପ ପରିକ୍ରମା କରେଇବା, ତାପରେ ତାଙ୍କର ଇଚ୍ଛା ଥିଲା ଯୋଉଟା ପ୍ରଭୁପାଦ ଯାହା ଯାହା ଯୋଉ ପ୍ରାର୍ଥନା କରିଥିଲେ ପ୍ରଭୁପାଦ ସେ ଆଦେଶ ଆମ ଗୁରୁଦେବୀ ଯାହା ଯାହା ଚାହିଁଥିଲେ ସେ ଗୁରୁମାନଙ୍କୁ କହିଥିଲେ ଅଧ୍ୟୟନ ପ୍ରଭୁପାଦଙ୍କର ଅଭିଳାଷ ନବଦ୍ୱୀପ ଧାମର ଉନ୍ନୟନ, ଏଟା ତ ବିଶେଷ କରି ନବଦ୍ୱୀପ ଧାମର ଉନ୍ନୟନଟା ତ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଚାହିଁଲେ, ଭକ୍ତିନ ଠାକୁର ବି ସେଟା ଚାହିଁଥିଲେ, ତେଣୁକରି ଗୁରୁମା ସେଟାକୁ ସଫଳ କରିଛି ନବଦ୍ୱୀପ ଧାମଟାକୁ ଆଜି ଏତେ ବଡ଼ ବିସ୍ତାର କରି ପ୍ରଭୁପାଦ ବି ସେଟା ତାଙ୍କୁ ବାରବାର କି କହିଥିଲେ। ସେଥିପାଇଁ ନାମ ଭକ୍ତିନ ଠାକୁର କହିଥିଲେ ନାମଟା ପ୍ରଚାର ବିକାଶ ପ୍ରକାଶ କରିବା ପାଇଁ ସେଟା ବି କରୁଛନ୍ତି, ଆଉ ପ୍ରପାଦ ଗ୍ରନ୍ଥ ବିଚାରଣ କରୁଛନ୍ତି ତାକୁ ଗୁରୁମାନେ ଦାୟିତ୍ୱ ଦେଇଛନ୍ତି। ସେମିତି ପୂର୍ବତନ ଆଚାର୍ଯ୍ୟ ବର୍ଗମାନେ ଯାଉ ଯେଉଁ ଇଚ୍ଛା ଅଭିଳାଷ କରିଥିଲେ ଯାହା ଯାହା କରିବା ସେଟା ଯେହେତୁ ସେ କରିଛନ୍ତି ପୂର୍ବତନ ଆଚାର୍ଯ୍ୟ ବର୍ଗଙ୍କ ଇଚ୍ଛା ଅନୁସାରେ, ତ ସେଇଥିପାଇଁ ତାଙ୍କୁ କୁହାଯାଏ ଆଚାର୍ଯ୍ୟ ପୂର୍ବତନ ଆଚାର୍ଯ୍ୟ ବର୍ଗଙ୍କ ବର୍ଗ। ସେ କ୍ଷେତ୍ରରେ ବିଷ୍ଣୁପାଦ କହିବାକୁ ଗଲେ ତ ବିଷ୍ଣୁପାଦ ଶବ୍ଦ ଅର୍ଥ କହିତେ ଗଲେ ଯିଏ ପୁନର୍ବେ ଭଗବାନ ବିଷ୍ଣୁଙ୍କ ପାଦ ପଦ୍ମରେ ଆଶ୍ରୟ ଗ୍ରହଣ କରୁଛନ୍ତି ବିଷ୍ଣୁପାଦ, ବା ମାନେ ସର୍ବୋତ୍ତମ ଆଚାର୍ଯ୍ୟମାନଙ୍କୁ ବା ଭଗବତ ଭଗବତ ଭଗବାନଙ୍କର ଭଗବତ ଭକ୍ତଙ୍କୁ ଭଗବତ ବି କୁହାଯାଏ ସେମାନଙ୍କ ପାଦ ପଦ୍ମ। ଏଇଟା ହେଉଛି ଗୋଟେ ସମ୍ମାନଜନକ ପଦବୀ ବା ତାଙ୍କର କାର୍ଯ୍ୟ ଅନୁସାରେ ଯାହା ଯାହା ତାଙ୍କର ପ୍ରଭୁପାଦଙ୍କ ଇଚ୍ଛା ଅଭିଳାଷ ଯଦି ଦାୟିତ୍ୱ ଦେଇଥାନ୍ତି ଯାହାଙ୍କୁ ସେଇ ଅନୁସାରେ ତାଙ୍କୁ ସମ୍ବୋଧନ କରାଯାଏ, ଭକ୍ତକୁ ଯେତେ ସମ୍ବୋଧନ ସୁନ୍ଦର ସ୍ତୁତି କରାଯାଏ ଭଗବାନ ସେତେ ଖୁସି ହୁଅନ୍ତି, ଏଥିପାଇଁ ସମସ୍ତଙ୍କୁ କୁହାଯାଏ ଭଗବତ ପାଦ। ଇଏ ସମସ୍ତ ଭଗବତ ଭଗବତ ଶବ୍ଦ ମାନେ ଭଗବାନଙ୍କୁ ଭଗବାନ ବୋଲି ଭଗବତ ବି କୁହାଯାଏ, ଭଗବାନଙ୍କର ଭକ୍ତମାନଙ୍କୁ ବି କୁହାଯାଏ ଭଗବତ, ତାଙ୍କ ପାଦପଦ ବୋଲି ଯିଏ ଆଶ୍ରୟ ଗ୍ରହଣ କରୁଛନ୍ତି ପୂର୍ଣ୍ଣ ରୂପେ ତାଙ୍କର ଶ୍ରୀ ଇଚ୍ଛା ଅଭିଳାଷକୁ ପୂର୍ଣ୍ଣ କରି ଚାଲିଛନ୍ତି ସେଥିପାଇଁ ତାଙ୍କୁ ଭଗବତ ପାଦ କୁହାଯାଏ। ହେଉ ହେ ଅଚ୍ୟୁତ ତଥବାଦ ହେ ପୁଣ୍ୟ କେତେ, ହେ ପୁଣ୍ୟ କେତେ, ଏଠି ପୁଣ୍ୟ କେତେ ଶବ୍ଦର ଅର୍ଥ କୁହାଯାଉଛି କ'ଣ ଚିତ ତାଙ୍କର ତୀର୍ଥବାଦ ତୀର୍ଥସ୍ରବ ସମସ୍ତ ମହାତ୍ମାମାନଙ୍କର ପରମ ଆଶ୍ରୟ ରୂପେ ଯିଏ ବିଖ୍ୟାତ ମାନେ ତୀର୍ଥପାଦ, ତୀର୍ଥପାଦ ତୀର୍ଥ ହେଉଛି ପୁଣ୍ୟ ତୀର୍ଥ ତୀର୍ଥପାଦ ଗଲା ତୀର୍ଥପାଦ ତୀର୍ଥ ସ୍ରବ ସମସ୍ତ ସମସ୍ତ ମହାତ୍ମାମାନଙ୍କର ପରମ ଆଶ୍ରୟ ରୂପେ ଯିଏ ବିଖ୍ୟାତ ତୀର୍ଥସ୍ରବ ତୀର୍ଥସ୍ରବର ଅର୍ଥ ହେଉଛି ତୀର୍ଥସ୍ରବ ମାନେ ସମସ୍ତ ମହା ତୀର୍ଥ ତୀର୍ଥ ମାନେ ସାଧୁ ମାନେ ସାଧୁଙ୍କୁ ବି ତୀର୍ଥ ପା ଭଗବାନ ଯେଉଁଠି ଲୀଳାବିଳାସ କରନ୍ତି ଯେଉଁଠି ଯାଆନ୍ତି ସେଇଟା ତୀର୍ଥ ଆଉ ଯେକୌଣସି ଭଗବାନଙ୍କର ତୀର୍ଥ ମାନେ ତ ଭଗବାନଙ୍କ ଧାମକୁ ବି ତୀର୍ଥ କୁହାଯାଏ ଆଉ ଭଗବାନଙ୍କୁ ଲୀଳାବିଳାସ ବି ନ ସରୋବରକୁ ବି ତୀର୍ଥ କୁହାଯାଏ ତ ସେଇଭଳି ତୀର୍ଥ ସବୁଠୁ କାହାକୁ କୁହାଯାଏ ସଂସାର ସବୁଠୁ ବଡ଼ ତୀର୍ଥ କେଉଁଟା ଭଗବାନଙ୍କର ଭକ୍ତକୁ ବଡ଼ ତୀର୍ଥ କ ଭକ୍ତକୁ ବି ତୀର୍ଥ କହିଲେ ସେଇଥିପାଇଁ ଗୋଟେ ସନ୍ନ୍ୟାସରେ ଗୋଟେ ନାଁ ଅଛି ତୀର୍ଥ ଯେମିତି ପର୍ବତ ମୁନି ସ୍ୱାମୀ ଆଉ ଭକ୍ତି ଆଶ୍ରୟ ବୈଭବ ପୁରୀ ସନ୍ନ୍ୟାସର 108 ନାଁ ଅଛି ସେମିତି ବର୍ଣ୍ଣ ସେମିତି ତୀର୍ଥ ବୋଲି ମନେ କୁହାଯାଏ ସନ୍ନ୍ୟାସୀକୁ ତୀର୍ଥ ବୋଲି ସାଧୁକୁ ତୀର୍ଥ ବୋଲି କୁହାଯାଏ ତୀର୍ଥ ଭଗତି ତୀର୍ଥ ତୀର୍ଥମ କରନ୍ତି ତୀର୍ଥ
ଭକ୍ତି ତୀର୍ଥ
ହଁ ଭକ୍ତି ତୀର୍ଥ ମହାରାଜ ଅଛନ୍ତି ଭକ୍ତିରେ ତୀର୍ଥ ବୈଷ୍ଣବକୁ ତୀର୍ଥ ବୋଲି କୁହାଯାଏ ଭକ୍ତକୁ ତୀର୍ଥ କୁହାଯାଏ ସେଇଥିପାଇଁ ତୀର୍ଥ କହିବାର ତାତ୍ପର୍ଯ୍ୟ କ'ଣ ଶ୍ରୁଶୁଶ୍ରୁ ସଦାନସ ବାସୁଦେବ କଥା ରହୁଛି ସେବା ପିପ୍ରା ପୁଣ୍ୟ ତୀର୍ଥ ତୀର୍ଥ ନିଷେବନ ଏଠି ପୁଣ୍ୟ ସର୍ବଶ୍ରେଷ୍ଠ ତୀର୍ଥ ଶବ୍ଦ କୁହାଯାଉଛି କାହିଁକି ଭକ୍ତକୁ ତୀର୍ଥ କାହିଁକିନା ତୀର୍ଥର ମହିମା ଯେଉଁମାନେ ପ୍ରକାଶ କରୁଛନ୍ତି ତାଙ୍କୁ ତୀର୍ଥ କୁହାଯାଏ ଯିଏ ସମସ୍ତ ତୀର୍ଥର ମହିମା ପ୍ରକାଶ କରୁଛନ୍ତି ଆଉ ଯେଉଁଠି କ'ଣ କରନ୍ତି ଯିଏ ଯେହେତୁ ଭଗବାନଙ୍କ ଲୀଳାସ୍ଥଳୀକୁ ତୀର୍ଥ କୁହାହେଉଛି ଯିଏ ତୀର୍ଥର ମହିମା ପ୍ରକାଶ କରନ୍ତି ତାଙ୍କୁ ବି ତୀର୍ଥ କୁହାହେଉଛି ଆଉ ଯିଏ ସେ ତୀର୍ଥର ମହିମା ପ୍ରକାଶ କରୁଛନ୍ତି ଆଉ ଯିଏ କ'ଣ କରୁଛନ୍ତି ନା ତାଙ୍କୁ କାହିଁକି ତୀର୍ଥ ସବୁଠୁ ଶ୍ରେଷ୍ଠ ତୀର୍ଥ ବୈଷ୍ଣବ ଭକ୍ତକୁ କାହିଁକି କୁହାଯାଉଛି ନା ତୀର୍ଥ ଗଲେ ଯେତିକି ଫଳ ମିଳୁନି ଆଉ ସ୍ୱୟଂ ତୀର୍ଥ ଭଗବାନଙ୍କୁ ଯିଏ ନିରନ୍ତର ବହନ କରିକି ଚାଲିଛି ଗଙ୍ଗା ହେଉଛି ଗୋଟେ ତୀର୍ଥ ତ ନା ଯେହେତୁ ଗଙ୍ଗା ତୀର୍ଥ କିନ୍ତୁ ଆମକୁ କ'ଣ କହୁଛି ପଶ୍ୟତେ ପାବନ ଦର୍ଶନ ପବିତ୍ର କର ଏଇ ତୁମାର ବୈଷ୍ଣବ କାହିଁ ତୀର୍ଥ କୁହା ନା ଲୋକ ବାରମ୍ବାର ଯାଇ ଗଙ୍ଗାରେ ଅବଗାହନ କଲେ ପଛରେ ତାର ଉଦ୍ଧାର ହେବ ଯେହେତୁ ସେ ଗଙ୍ଗାରେ ତତ୍କ୍ଷଣାତ୍ ତାର ହେବନି କିନ୍ତୁ ଗୋଟେ ଭକ୍ତ ଯିଏ ତୀର୍ଥ ଭାଗବତ ଯେମିତି କୁହାଯାଏ ଭକ୍ତ ପାଖକୁ ଗଲେ ତାର ସାଙ୍ଗେ ସାଙ୍ଗେ ଉଦ୍ଧାର ହେଇଯିବ ଏଇଟା ହେଉଛି କଥା ସାଙ୍ଗେ ସାଙ୍ଗେ ସିଏ ଭଗବାନ ତୀର୍ଥଠୁ କ'ଣ କରିବ ସାଧୁଙ୍କଠୁ କଥା ଶ୍ରବଣ କରିକି ତା ଅନ୍ତର୍ନିହିତ ହୃଦୟର କଳ୍ପସା ନଷ୍ଟ କରି ସେ ଭଗବାନ ଚରଣରେ ଆତ୍ମସ୍ମରଣ କରିବ ଗଙ୍ଗା ଫଳଟା ପର ଜନ୍ମକୁ ନେକ୍ସଟ ଲାଇଫକୁ ମିଳିବ ଏବେ ନୁହେଁ ପଶ୍ଚାତ ଭାବର ସେ ପଶ୍ଚରେ ସେ ପବିତ୍ର ହବ ସେଟା ଏଇ ଜନ୍ମରେ ତାର କିଛି ବାରମ୍ବାର ବାରମ୍ବାର କଲେ କିନ୍ତୁ ଭକ୍ତ ସଙ୍ଗ ପାଇଲେ ପ୍ରଭୁପାଦ ଭଳିଆ ଭକ୍ତଙ୍କ ସଙ୍ଗ ପାଇ ପାଶ୍ଚାତ ଭାଷା ସେଇଠି କ'ଣ ଗଙ୍ଗା ତୀର୍ଥ ଯାଇଥିଲେ କେବେ ଯାଇନଥିଲେ ସମସ୍ତେ ଯାଇ କ'ଣ ହେଲା ପରିବର୍ତ୍ତନ ସେଇଥିପାଇଁ ତାଙ୍କୁ ବି ତୀର୍ଥ କୁହାଯାଉଛି ଭକ୍ତଙ୍କୁ ସେଥିପାଇଁ ତୀର୍ଥପାଦ ବା ତୀର୍ଥ ଶ୍ରବ ବୋଲି କୁହାଯାଉଛି ଶ୍ରବଣ ମଙ୍ଗଳ ନାମ ଧ୍ୟେୟ ଏଠି କୁହାଯାଉଛି କ'ଣ ଶ୍ରବଣ ମଙ୍ଗଳ ମାନେ ମଙ୍ଗଳଜନକ ମାନେ ଯାହା ମଙ୍ଗଳ ଭଗବାନ ହେଉଛନ୍ତି ମଙ୍ଗଳମୟ ଭଗବାନ ପାଇଁ ଯିଏ ଯାହା କରେ ସବୁ କିଛି ହିଁ ମଙ୍ଗଳ ହେବ ନାମଧେୟ ମାନେ ତାଙ୍କର ନାମ କୀର୍ତ୍ତନ ମଧ୍ୟ ମଙ୍ଗଳ ହେବ ଭଗବାନଙ୍କର ସବୁକିଛି ମଙ୍ଗଳ ଭଗବାନ ତୀର୍ଥ ମଙ୍ଗଳ ମଙ୍ଗଳମ ଭଗବାନ ବିଷ୍ଣୁ ସବୁକିଛି ମଙ୍ଗଳ ଭଗବାନଙ୍କର ସବୁ କିଛି କାହିଁକିନା ସେ ସଂସାରର ଏକମାତ୍ର ସୃତ କାହିଁକି ମଙ୍ଗଳମୟ ନା ସେ ସଂସାରର ସମସ୍ତଙ୍କର ମଙ୍ଗଳ କାମନା କରନ୍ତି କ'ଣ ତାର ଗୀତାର ସବୁ ଭଗବାନ କାହାର ଅନୁଷ୍ଠ କରନ୍ତି ଲୋକ କ'ଣ ସେ ତ ସୃହୃଦମ ପ୍ରତ୍ୟେକ ଜୀବର ସୃହୃଦମ ସର୍ବଭୂତାନମ ଜ୍ଞାନ୍ତ ସେ ହେଉଛନ୍ତି ସମସ୍ତଙ୍କର ସୃହୃତ କିନ୍ତୁ ଭଗବାନ କାହାର ହିଂସା କରନ୍ତିନି ପକ୍ଷପାତିତା କରନ୍ତିନି କ'ଣ ସେ ଶ୍ଳୋକ କ'ଣ ସମୂହମ ସର୍ବଦେଶ ନମେ ଦେଶସ୍ତ ଦେବଜନ୍ତୀ ତୁମ ଭକ୍ତ କାହିଁକିନା ସେ ସମସ୍ତଙ୍କର ମଙ୍ଗଳ ସେ କାହାକୁ ପକ୍ଷପାତିତା କରନ୍ତିନି ସମସ୍ତଙ୍କର ମଙ୍ଗଳ ଯିଏ ସମସ୍ତଙ୍କ ଭଗବାନ କାହିଁ ମଙ୍ଗଳ କୁହାଯାଉଛି ନା ସେ କେବେ କାହାର ଅମଙ୍ଗଳ ଚିନ୍ତା କରୁନାହାନ୍ତି ଅମଙ୍ଗଳ ସହିତ ତାଙ୍କର କେବେ ଭେଟ ହେଇନି ହେଇନି, ଭଗବାନଙ୍କର ଭେଟାଭେଟି କେବେ ହେଇନି। ଯେମିତି କ'ଣ ଦରିଦ୍ର ମାନେ ଲକ୍ଷ୍ମୀଙ୍କ, ସେ ହେଉଛି ଲକ୍ଷ୍ମୀପତି, ଦରିଦ୍ର ନାରାୟଣଙ୍କ, ଦରିଦ୍ରଙ୍କ ସହିତ ଲକ୍ଷ୍ମୀଙ୍କର କେବେ ଭେଟ ହେଇନି, ହେଇଛି କି? ହେଇନି କେବେ। ଭଗବାନ କେବେ ଦରିଦ୍ର ନୁହନ୍ତି। ସେମିତି କଥା ହେଉଛି କ'ଣ, ଆମର ଆଜି ମହାରାଜ କ'ଣ କହନ୍ତି ଯେ ଅନ୍ଧକାରର ଅନ୍ଧକାର ସହିତ ଯେମିତି ସୂର୍ଯ୍ୟର କେବେ ଭେଟ ହେଇନି, ହେଇଛି କି? ଯେମିତି କେବେ ବି ଭେଟ ହେଇନି, ଠିକ ସେମିତି ଭଗବାନଙ୍କ ଭଗବାନଙ୍କ ସହିତ ଦରିଦ୍ରର କେବେ ଭେଟ ହେଇପାରିବନି, ଅମଙ୍ଗଳ ସହିତ କେବେ ଭେଟ ହେଇପାରିବନି। ଆଜି ଭକ୍ତ ତାର ଅମଙ୍ଗଳ,
ମୃତ୍ୟୁ ସହିତ,
ମୃତ୍ୟୁ ସହିତ କେବେ ଭେଟ ହେଇପାରିବନି। ସେଇ କଥା କ'ଣ ଯେ ସେମିତି ଭଗବାନ ହେଉଛନ୍ତି ସବୁ କ୍ଷେତ୍ରରେ ମଙ୍ଗଳ। ଆଉ ସେଥିପାଇଁ ଭଗବାନଙ୍କୁ ଛାଡ଼ି ଦେଇକି ଯଦି ସଂସାରରେ କିଏ ଚାହିଁ ମୋର ମଙ୍ଗଳ ହବ, ସଂସାର ଲୋକ ଯେତେ ଚାହୁଁଛି ମୋ ମଙ୍ଗଳ, ଏହା ପାଖରେ ମୋର କେମିତି ମଙ୍ଗଳ ହବ, ଜ୍ୟୋତିଷ ପାଖକୁ ଯାଉଛି ଗୋଟେ ହାତ ଦେଇକି ମୋର କ'ଣ କଲେ ଭଲ, ଆରେ ମଙ୍ଗଳମୟ ଯେ ତା ପାଖକୁ ଗଲେ ସିନା ମଙ୍ଗଳ କି କରିବ, ଜ୍ୟୋତିଷ ନା କରିପାରିବ ନା କିଏ କ'ଣ ତୋର ମଙ୍ଗଳକୁ ସାଧନ କରିବ, ବେକାର ସେଇଟା ବୈଷ୍ଣମାନେ କାହାକୁ ବିଶ୍ୱାସ କରି ଯାଆନ୍ତି। ଏଇଥିପାଇଁ ମାନେ ସଂସାରରେ ଯେମିତି ଆଜି ଦୁର୍ଗା ପୂଜା ଚାଲିଛି, ଏମାନଙ୍କୁ ଆରାଧନା କଲେ ବୈଷ୍ଣମାନେ ଭିନ୍ନ ଫିଲୋସଫିରେ କରୁଛନ୍ତି, ବୈଷ୍ଣମାନଙ୍କ ଚେତନାଟା ଅଲଗା, କିନ୍ତୁ ସାଧାରଣ ଲୋକ ପ୍ରତି ଲୋକ କ'ଣ କରୁଛି, ଏଇସବୁ ପୂଜା କଲେ ପୁଣ୍ୟ ଅର୍ଜନ କରିବ, ପୁଣ୍ୟ କଲେ ପୁଣ୍ୟର ଫଳ ବି ପାଇବ, ପାପର ଫଳ ବି ପାଇବ। ପୁଣ୍ୟ କେବେ ପାପଟାକୁ କାଟିପାରିବନି, କ୍ଷମତା ନାହିଁ ତା, ପୁଣ୍ୟ ପୁଣ୍ୟ ତା ଫଳ ତା ସୁଖ ପାଇବ ତାପରେ। ଆଉ ସେଇଥିପାଇଁ କ'ଣ କରାଏ, ସଂସାର ଲୋକ ପୁଣ୍ୟ ବଳ ଦରକାର, ସୁଖ ଦରକାର, ତା ପାଇଁ ସେମାନେ ସେଭଳିଆ ପୂଜା ଆରାଧନା କରୁଛନ୍ତି। କିନ୍ତୁ ବୈଷ୍ଣମାନେ କେବେ ଏଗୁଡ଼ାକୁ ଜମା ଲାଇକ୍ କରନ୍ତି, ସେ କେତେବେଳେ ଭଲ ଫଳ ଦେଇଦେବେ, କେତେବେଳେ କାହାକୁ ସଦୟ ହେବେ ତ କାହାକୁ ନିର୍ଦ୍ଦୟ ହେବେ କିଛି କହିବ। ଭକ୍ତର କ'ଣ ଏଇ ଆମର ଜାଣିଲେ ଯେ ଆମ ଅମରତା କାନପୁରରେ ଯେଉଁ ଶ୍ୟାମାନନ୍ଦ ପ୍ରଭୁ ଆସିକି ଉଦ୍ଧାର କଲେ, ଯେଉଁ ଉଦଣ୍ଡ ରାୟ, ସେ ଏତେ ଦିନ ହେଲା ତପସ୍ୟା କରୁଥିଲେ, ସେ 799 ସାଧୁକୁ ମାରିକି ଶୁଳି ଦେଇଦେଲେ, ତ ଦିନେ ଦେବୀ ତାଙ୍କୁ କହିଲେନି ନା ତୁ କାହିଁ ସାଧୁ ଗୁଡ଼ାକୁ ମାରୁଛୁ, ମାନ ନା ବୋଲି ଦିନେ ବି କହିଲେ। ଶ୍ୟାମାନନ୍ଦ ପ୍ରଭୁ ଆସିଲା ପରେ ଯାଇକି ତାଙ୍କୁ କହିଲେ, କହିଲେ କାଲି ଯା ପାଖକୁ ଯାଉଛୁ ନା, ତୁ ଯଦି ତାକୁ ସାଧାରଣ ଲୋକ ବୋଲି ସାଧୁ ବାଲି ବୋଲି ଭାବିକି ମାରତେ ଯିବୁ ତୋର ବିନା, ସେ ତା ଗୋଟେ ଯାଇ ଶରଣାଗତ ହେବ। ଏତେ ଦିନ ପରେ ବୁଦ୍ଧି ଦେଲି, କାହିଁକି ଆମେ ଦେବାଦେବୀଙ୍କୁ ଆରାଧନା କଲେ କାହିଁ କରତେ ନାହିଁ, ଆରେ କେତେବେଳେ ମନରେ ଯଦି